ଦେଖ ଶୁଣ ବଞ୍ଚ ଦ୍ୱିତୀୟ ପୁସ୍ତକ। ବନ୍ଧୁଗଣ ନମସ୍କାର। ଏକମାତ୍ର ସତ୍ୟ ଈଶ୍ୱରଙ୍କୁ ଆପଣ ଜାଣନ୍ତି କି? ଯେଉଁମାନେ ତାହାଙ୍କୁ ଜାଣିଛନ୍ତି ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ବିଷୟରେ ଆପଣଙ୍କୁ କହିବି। ଏହି କମଳା ରଙ୍ଗର ବହିକୁ ଦେଖି ଶୁଣନ୍ତୁ, ନିର୍ଦ୍ଦେଶ କ୍ରମେ ପରବର୍ତ୍ତୀ ଛବି ଦେଖନ୍ତୁ। ଛବି ଏକ। ଏହି ଛବିରେ ଦୁଇ ଭାଇ ମୂଲ୍ୟ ନିରୂପଣର ଚୁକ୍ତି କରୁଅଛନ୍ତି। ଏସୋ ଜଣେ ବିଖ୍ୟାତ ଶିକାରୀ ଥିଲେ। ତା ସାନ ଭାଇ ଜାକୁବ ଭଲ ଖାଦ୍ୟ ପ୍ରସ୍ତୁତ କରିଛି, କିନ୍ତୁ ଏସୋକୁ ଦେବାକୁ ନାରାଜ। ଜାକୁବ ଏସୋକୁ କହିଲା, ପ୍ରଥମେ ଆପଣା ଜ୍ୟେଷ୍ଠାଧିକାର ମୋତେ ବିକ୍ରୟ କର, ପରିବାରର ଉତ୍ତରାଧିକାରୀ ବଡ଼ ପୁଅ। କିନ୍ତୁ ଜାକୁବ ତାହା ନିଜର କରିବାକୁ ଚେଷ୍ଟା କଲା। ଏସୋ ଏହି ଜ୍ୟେଷ୍ଠାଧିକାରକୁ ଖାମଖିଆଲ ଭାବରେ ନେଲା। ସେ କେବଳ ନିଜର ଭୋକିଲା ପେଟ ବିଷୟ ଭାବିଲା, ତେଣୁ ସେ ଥରକର ଖାଦ୍ୟ ପାଇଁ ନିଜର ଉତ୍ତରାଧିକାରୀ ବିକ୍ରୟ କଲା। ଜାକୁବ ନାମର ଅର୍ଥ ପ୍ରତାରକ, ତେଣୁ ତା'ର ନାମ ଅନୁଯାୟୀ ସେ ଅନ୍ୟମାନଙ୍କୁ ପ୍ରତାରଣା ବା ଠକିଲା। ଜାକୁବ ନିଜର ପିତାଙ୍କୁ ହିଁ ପ୍ରତାରଣା କଲା।